କିଶୋର କିଶୋରୀଙ୍କୁ ମିଳୁ ଯୌନ ଶିକ୍ଷାର ଜ୍ଞାନ, ନା ହେଉ କିଛି ଭୁଲ, ମିଳୁ ସବୁ ଅଡ଼ୁଆର ସମାଧାନ। ଓଡ଼ିଶା ମୋବାଇଲ ବାଣୀରେ ଚାଲୁଥିବା ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଆପଣ ନା କେବଳ ଏଥିରୁ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବେ, ବରଂ ମୋବାଇଲ ବାଣୀରେ 3 TP ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସହ ଜଡ଼ିତ ନିଜ ପ୍ରଶ୍ନ ବି ଆମ ସାମ୍ନାରେ ରଖିପାରିବେ। ଶ୍ରୋତା ବନ୍ଧୁ, ଅଭିଯାନର ଆସନ୍ତା ଅଧ୍ୟାୟରେ ଆମେ କଥା ହେବା ଯୌନ ଅଧିକାର ଏବଂ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସହ ଜଡ଼ିତ ଗୋପନୀୟତାର ଅଧିକାର ବିଷୟରେ। ଏହି ବିଷୟରେ ନିଜ ବିଚାରକୁ ଆମ ସହ ନମ୍ବର 3 TP ବାଣ୍ଟନ୍ତୁ। କିଛି ବଛା ବଛା ବିଚାରକୁ ଆମେ ଶୁଣିବା ଅଭିଯାନ ଆସନ୍ତା ଅଧ୍ୟାୟରେ।